କହିଦେଲେ ତୋ ନାଁ ରେବତୀ ଖଟୁଆ, ମୋ ନାଁ ରେବତୀ ଖଟୁଆ, ମୁଁ 20 ନମ୍ବର ୱାର୍ଡରୁ କହୁଛି, ଆମ ଦ୍ୱାର ଖୋଳିକି ପକେଇ ଦେଇଛନ୍ତି ଡ୍ରେନ ପାଇଁ, କରୁନାହାନ୍ତି ଦିନସ ହେଲେ।
ମୋ ନାଁ ରେବତୀ ଖଟୁଆ, ମୁଁ ଏକାମ୍ବର ବିହାର 20 ନମ୍ବର ୱାର୍ଡରୁ କହୁଛି। ଆମ ଘର ଆଗ ସାମ୍ନାରେ ଡ୍ରେନ ଖୋଳିକି ପକେଇ ଦେଇଛନ୍ତି, ପିଲା ସବୁ ପଡିକି ଖଣ୍ଡିଆ ଖଣ୍ଡିଆ ହଉଛନ୍ତି। ଆଉ 2 ମାସ ହେଲା ପକେଇକି ଆମେ ଯେତେ କହୁଛୁ କହୁଛନ୍ତି, ଆମ ମନ ଇଚ୍ଛା ମନ ଇଚ୍ଛା କଲେ ଏମିତି ପିଲା ସବୁ ପଡୁଛନ୍ତି ଆଉ ଖଣ୍ଡିଆ ଖଣ୍ଡିଆ ହଉଛନ୍ତି, ଅସୁବିଧା ହଉଛି। ଗୋଟେ ଷଣ୍ଢ 2ଟା ପୁଣି ମାଡ଼ ଗୋଡ଼ି ହେଇକି ଏବେ ପଡିଗଲେ ଯେ ଷଣ୍ଢ ଗୋଟା ଉଠି ପାରିଲାନି, ପୁଣି 2-4 ଜଣ ଲାଗିକିନି ଉଠେଇଲେ। ଆଉ ଆପଣ ଟିକେ ଜଲ୍ଦି ସେଇ କାମଟା କରିଦେଲେ ଆମେ ଉପକୃତ ହବୁ।
Thank you.